ସମସ୍ତ ନମସ୍କାର, ମୁଁ ମିଥୁନ ପ୍ରଭାତ। ଆଜି ମୁଁ କହିବାକୁ ଚାହୁଁଛି କି ଆୱାରନେସ ଉପରେ, ଏବେ ଖରାଦିନ ଆସିଲା, ଏବେ ଖରାଦିନ ପ୍ରାୟତଃ ଧୂଳି ଉଡିଥାଏ, ତେଣୁ ଯେତିକି ବି ଆପଣଙ୍କ ଆମ ଘରେ ମାନଙ୍କର ଯେତିକି ବି ଅଛି ସବୁ ଖାଇବା ସାମାନ ଗୁଡାକରେ ଘୋଡେଇକି ରଖିବା ଦରକାର। ଯେହେତୁ ମାନେ ଖରାଦିନରେ ଯେହେତୁ କଣ ହଉଛି ନା ଉଡିଲେ କଣ ହଉଛି ନା ମାନେ ବିଭିନ୍ନ ପ୍ରକାର ଧୂଳି କଣ କଣ ସବୁ ପଶିଯାଉଛି, ତ ସେ ଖାଇବା ଦ୍ୱାରା ଆମକୁ ରୋଗ ହଉଛି, ପେଟ ରୋଗ ଦୁନିଆ ହଉଛି, ତେଣୁ ସମସ୍ତଙ୍କୁ ଅନୁରୋଧ କରିବି କି ଏହା ପ୍ରତି ଆମେ ସାବଧାନ ହେବା ଦରକାର ଅଛି। ଯେହେତୁ ଖରାଦିନରେ ବିଭିନ୍ନ ପ୍ରକାର ଧୂଳି ଗାଡି ଗୁଡାକ ଯିବାର ଯେକୌଣସି ବିଭିନ୍ନ ପ୍ରକାର ଜିନିଷ ଧୂଳି ଉଡୁଛି, ତେଣୁ ଏହାକୁ ଆମମାନେ ସଚେତନ ଓ ଜାଗ୍ରତ ହେଇକି ରହିବା, ଏହା ଉପରେ ଆମମାନେ ଧ୍ୟାନ ଫୋକସ କରିବା ଦରକାର। ତେଣୁ ଏହା ଉପରେ ଆମମାନେ କଣ ଆସୁଥିବା ଦିନ ମାନଙ୍କର ଆମମାନଙ୍କର ଶରୀର ମଧ୍ୟ ସ୍ୱାସ୍ଥ୍ୟ ରହିବ।